ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନାଗରିକଙ୍କୁ ଉନ୍ନତ ପୌରସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନକୁ ତ୍ରୁଟିଶୂନ୍ୟ କରିବା ଲାଗି ଆସନ୍ତା ଅକ୍ଟୋବର 26ରୁ ଆରମ୍ଭ ହେବ ରାଜ୍ୟବ୍ୟାପୀ ସର୍ବେକ୍ଷଣ। ପୁରୀ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି ମଣତି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 20 ତାରିଖରୁ ଆରମ୍ଭ ହେବ ଓଡ଼ିଶା T20 କ୍ରିକେଟ ଲିଗ୍। ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଜନସାଧାରଣଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ପଞ୍ଚାୟତରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଲୋକମାନଙ୍କର କ୍ଷମତା ଓ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ କହିଛନ୍ତି, ସହରାଞ୍ଚଳର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ନାଗରିକଙ୍କୁ ଉନ୍ନତ ଓ ସହଜ ପୌରସେବା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସହରଗୁଡ଼ିକର ଜୀବନଧାରଣ ମାନ ଉନ୍ନତ କରିବା ପାଇଁ ଭିତ୍ତିଭୂମି ବିକାଶ ଓ ଶିଳ୍ପ ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରାଯାଉଛି।
ଗୋଟେ ସହରର ବିକାଶ ହେବ, ଗୋଟେ ସହରର ସୁଖ ସ୍ୱାଚ୍ଛନ୍ଦ ବ୍ୟବସ୍ଥା ହେବ, ଗୋଟେ ସହରର ଡ୍ରେନେଜ ବ୍ୟବସ୍ଥା ହେବ, ଗୋଟେ ସହରର ଆପଣଙ୍କର ପିଇବା ପାଣିର ବ୍ୟବସ୍ଥା ହେବ, ପରିମଳ ବ୍ୟବସ୍ଥା ହେବ, ଇଏ ସମସ୍ତ କଥାକୁ ମୂଳ ଆଧାର ହିସାବରେ ଆଜି ଆମେ ମଧ୍ୟ ସ୍ୱୀକାର କରି ସେଇ ଆଧାରରେ ଆମେ ତାହାର DPR ସେଇ ଅନୁସାରେ ଆମେ ତାହାର ଯୋଜନା ଆଜି ତିଆରି କରିକି ଆପଣମାନେ ଟିକେ ସୁଖରେ କେମିତି ରହିବେ, ଆପଣମାନଙ୍କର ଲାଇଫ ଷ୍ଟାଇଲ କେମିତି ଗୋଟେ ସୁଖଦ ଅନୁଭବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଦୃଢ଼ ଓ ସଶକ୍ତ ସ୍ଥାନୀୟ ଶାସନ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ଉତ୍ତମ ସେବା ପହଞ୍ଚାଇବା ସହ ସହରାଞ୍ଚଳର ସାମଗ୍ରିକ ବିକାଶକୁ ଗତି ଦେବା ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି ଅବସରରେ ଶ୍ରୀ ମାଝୀ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏଥିସହିତ ଓଡ଼ିଆ ଯାତ୍ରୀ ସୁରକ୍ଷା ଆପ୍ର ଉଦ୍ଘାଟନ ଓ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ବନ୍ଧୁ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ତରଭା ଓ ବିନିକା ବିଜ୍ଞପିତ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ବିକାଶକୁ ନେଇ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ପ୍ରାୟ 2 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପୌରପାଳିକାର ଓସ୍ୱାନ ହଲ୍, ଶିଶୁ ଉଦ୍ୟାନ ଏବଂ 17 ନମ୍ବର ୱାର୍ଡର ପ୍ରତାପ ସାଗର ରୋଡ୍ର ଲୋକାର୍ପଣ କରିଛନ୍ତି। ସହରର ସାମଗ୍ରିକ ବିକାଶ, ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ଓ ଆଲୋକୀକରଣ ସମେତ ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ପୌରସେବା ପ୍ରଦାନ କରିବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲାରେ ଏହି ଦିବସ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମକୁ ସ୍ୱଚ୍ଛ ରଖିବା ସଙ୍ଗେ ସଙ୍ଗେ ନିଜକୁ ସ୍ୱଚ୍ଛ ରଖିବା ଆବଶ୍ୟକ ବୋଲି ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଭଦ୍ରକ ଜିଲ୍ଲା ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ 500ରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିବା ସହ ସ୍ୱଚ୍ଛତା ପାଇଁ ପୌର କର୍ମଚାରୀ ଏବଂ ବହୁ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସରରେ ଆଭାସୀ ଜରିଆରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭିଜନ 2036 ପାଇଁ ଯୋଜନା ସମସ୍ତଙ୍କ ସହଭାଗିତାରେ ବିକାଶ ପରିକଳ୍ପନା ହେବ ବୋଲି ଏନ୍ଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ପ୍ରକାଶ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ ଲକ୍ଷ୍ୟରେ ବିଶେଷ ପାଇଲଟ ସର୍ଭେ ଅଭିଯାନ ଆସନ୍ତା 3 ତାରିଖରୁ ଭୁବନେଶ୍ୱର ମହାନଗର ନିଗମ BMCରେ ଆରମ୍ଭ ହେବ। BMC ଅଧୀନରେ ଥିବା 3 ବିଧାନସଭା କ୍ଷେତ୍ରରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀ BLOମାନେ ଘରକୁ ଘର ଯାଇ ସର୍ଭେ କରିବେ। ତେବେ ଆସନ୍ତା ଅକ୍ଟୋବର 26 ତାରିଖରୁ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟକୁ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତାକାଲି ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭକୁ ଅନିବାର୍ଯ୍ୟ କାରଣବଶତଃ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଏହି ସଦସ୍ୟତା ଅଭିଯାନ ଆରମ୍ଭ ହେବା ସହ ଏକାଧିକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପୁଣି ଥରେ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଦୁଇଦିନ ଧରି ଗଣତି ମଣତି ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ଶ୍ରୀଜୀଉଙ୍କ ନୀତିକାନ୍ତି ଯଥାରୀତି ଜାରି ରହିବ। ତେବେ ଅପରାହ୍ନ 4ଟାରୁ ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ଭିତର କାଠରୁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ବନ୍ଦ ରହିଥିବାବେଳେ ମହାପ୍ରଭୁଙ୍କ 9 ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ରଥଯାତ୍ରା ସମୟରେ ବନ୍ଦ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଓ ଭିଡ଼ିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଉଛି। ଗରୁଡ଼ ସ୍ତମ୍ଭ ନିକଟରେ ଥିବା ନାଟମଣ୍ଡପରେ ଆଜିଠାରୁ ବାତାନୁକୂଳିତ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
ବ୍ୟବସ୍ଥା ଥିଲା ଏବଂ ଆଜି ନାଟମଣ୍ଡପରେ ହେବା ପରେ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଭାବରେ ବାତାନୁକୂଳିତ ହୋଇଛି। ଏହା ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ନିଶ୍ଚିତ ଭାବରେ ସୁଗମ ଦର୍ଶନ ବ୍ୟବସ୍ଥା ଦେବ ବୋଲି ଆମେ ଆଶା କରୁଛୁ। ଏୟାର କଣ୍ଡିସନିଂ ସିଷ୍ଟମ ନାଟମଣ୍ଡପରେ ନିଶ୍ଚିତ ଭାବରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ସୁଗମ ତାଙ୍କର ଦର୍ଶନକୁ କରିବ।
ଢେଙ୍କାନାଳ ଜିଲ୍ଲାରେ ଚାଉଳ ଏଟିଏମ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି ଏଟିଏମ୍ରେ ହିତାଧିକାରୀଙ୍କୁ 24 ଚାଉଳ ଉପଲବ୍ଧ ହେବ। ଫିଙ୍ଗର ପ୍ରିଣ୍ଟ ଓ କାର୍ଡ ନମ୍ଘର ଦେଇ ହିତାଧିକାରୀମାନେ ଚାଉଳ ଉଠାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭୁବନେଶ୍ୱର ଝାରସୁଗୁଡ଼ା ପରେ ଢେଙ୍କାନାଳ ଜିଲ୍ଲାରେ ଏହା ତୃତୀୟ ଚାଉଳ ଏଟିଏମ୍ ଖୋଲାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ଏଭଳି ଏଟିଏମ୍ ଖୋଲିବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ 2026-27 ଶିକ୍ଷାବର୍ଷ ପାଇଁ ଆସନ୍ତା ମାସ ଚତୁର୍ଥ ସପ୍ତାହରେ ସମେଟିଭ୍ ଆସେସ୍ମେଣ୍ଟ 1 ପରୀକ୍ଷା ଅନୁଷ୍ଠିତ ହେବ। ଶିଶୁ ବାଟିକା 3ରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ଏହି ପରୀକ୍ଷା କରାଯିବ। ସମେଟିଭ୍ 1 ପରୀକ୍ଷାକୁ ସଠିକ୍ ସମୟରେ ପରିଚାଳନା କରିବା ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ମା ମଝି ଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡି 2 ପରେ ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଜି 9 ଦାନହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଗଣତିରେ 250 ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି। ସନ୍ଧ୍ୟା ସୁଦ୍ଧା ଅର୍ଥର ସୂଚନା ମିଳିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି। ଗତବର୍ଷ ହୁଣ୍ଡିରୁ 1,26,26,854 ଟଙ୍କା ମିଳିଥିଲା। ପାଣିପାଗ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟ ସ୍ପଷ୍ଟ ଚିହ୍ନିତ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା 24 ମଧ୍ୟରେ ବାଲେଶ୍ୱର କେନ୍ଦୁଝର ମୟୂରଭଞ୍ଜ ଏବଂ ବରଗଡ଼ ଜିଲ୍ଲାର ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 48 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ବରଗଡ଼ ଜିଲ୍ଲାରେ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି। ବୈତରଣୀ ବ୍ରାହ୍ମଣୀ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ଜଳସ୍ତର ବିପଦ ସଂକେତ ତଳେ ରହିଥିବା ଜଣାପଡ଼ିଛି। ଗତ 24 ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଟେନ୍ସାରେ ସର୍ବାଧିକ 162.2 mm ବର୍ଷା ରେକର୍ଡ କରାଯାଇଛି। ଖେଳ ଖବର କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ମାସ 20 ଓଡ଼ିଶା T20 କ୍ରିକେଟ୍ ଲିଗ୍ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟରେ 6 ଦଳ ଅଂଶଗ୍ରହଣ କରିବେ। ଏହି ଲିଗ୍ ଆସନ୍ତା 29 ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ସମ୍ବାଦ ପୁଣିଥରେ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନାଗରିକଙ୍କୁ ଉନ୍ନତ ପୌରସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପଞ୍ଚାୟତ ପୌର ନିର୍ବାଚନକୁ ତ୍ରୁଟିଶୂନ୍ୟ କରିବା ଲାଗି ଆସନ୍ତା 26 ଆରମ୍ଭ ହେବ ରାଜ୍ୟବ୍ୟାପୀ ସର୍ବେକ୍ଷଣ। ପୁରୀ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି ମଣତି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 20 ଆରମ୍ଭ ହେବ ଓଡ଼ିଶା T20 କ୍ରିକେଟ୍ ଲିଗ୍ ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର କେନ୍ଦୁଝର ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।